ସଜନୀ, ଚାଲ ଆମେ ବିହା ହେଇଯିମା।
ନାଇଁ ନାଇଁ ଏଚେନ୍ ନାଇଁ।
କାଣା ହେଲା ଯେ?
କାଣା ହେଲା ଯେ?
ନମସ୍କାର, ଆକାଶବାଣୀ ମଝି ସାହି ଖବର ଆଣିଛନ୍ତି ଜେନ୍ ପଦ୍ମା। ଆମ ଦେଶର ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନ 11 ବେଳେ ଏକ ଜରୁରୀ ସୂଚନା ଦେଇଛନ୍ତି। ଆଜିଠାରୁ ଝିଅମାନଙ୍କର ବାହାଘରର ବୟସ ସୀମା 18 ବର୍ଷରୁ ବୃଦ୍ଧି ହୋଇ 21 ବର୍ଷ ହୋଇଯାଇଛି।
ଦେଖା ଦେଖା ମୁଇଁ ତୁମକେ ଭଲ ପାଇସି, ହେଲେ ଚିନ୍ ବିହା ନାଇଁ ହେଇପାରେ। କାଣା ହେଲା ଯେ ମୋତେ ଏବେ 18 ବରଷ ହେଉଛେ, ମୋତେ 21 ବରଷ ହେଲେ ମୁଇଁ ତୁମକେ ବିହା ହେଇଯିମି।
ଇଟା ମୋର ଲାଗି।
ହଁ
ସଜନୀ, ଚାଲ ଆମେ ବିହା ହେଇଯିମା।
ନା ନା ଏଚେନ୍ ନାଇଁ।
କାଁ ହେଲା ଯେ?
କାଣ ହେଲା ଯେ?
ପୁଣି ଥରେ କହି ରଖୁଛୁ, ଝିଅମାନଙ୍କର ବାହାଘର ବୟସ ସୀମା 18 ବର୍ଷରୁ ବୃଦ୍ଧି ହୋଇ 21 ବର୍ଷ ହୋଇଯାଇଛି। ଯଦି କେହି 21 ବର୍ଷ କିମ୍ବା 21 ବର୍ଷରୁ କମ୍ ଝିଅକୁ ବିବାହ କରିବାକୁ ଚେଷ୍ଟା କରନ୍ତି, ତାହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦେଖା ଦେଖା ମୁଇଁ ତୁମକେ ଭଲ ପାଇସି, ହେଲେ ଚିନ୍ ବିହା ନାଇଁ ହେଇପାରେ। କାଣା ହେଲା ଯେ ମୋତେ ଏବେ 18 ବରଷ ହେଉଛେ, ମୋତେ 21 ବରଷ ହେଲେ ମୁଇଁ ତୁମକେ ବିହା ହେଇଯିମି।
ତତେ 21 ସାଲ ହେଇ ଗଲକ ରେ, ତତେ 21 ସାଲ ହେଇ ଗଲକ ରେ, ସଜନୀ କହ କେବେ କରବୁ ଶାଦୀ ରେ। ତତେ 21 ସାଲ ହେଇ ଗଲକ ରେ, ସଜନୀ କହ କେବେ କରବୁ ଶାଦୀ ରେ, ସଜନୀ କହ କେବେ କରବୁ ଶାଦୀ ରେ। ରସର କେଲି ଗୋ ତୁଇ ରସାଲି ପାନ, ତୋର ଲାଗି ମନଟା ମୋର ହେସି ଛନ ଛନ। ଏ ରସର କେଲି ଗୋ ତୁଇ ରସାଲି ପାନ, ତୋର ଲାଗି ମନଟା ମୋର ହେସି ଛନ ଛନ। ମାଇଲ ଜଳ ମୁଲକି ହସା ଲୁସ୍କୁ ଲୁସା, କହିଲି କଥା ତୋର ଧନ କଷି ମାଖନ। ତୋର ଆଖି ମହାନି ତୋର ଚାଖି ଚଟନି, ସାରା ରାତି ଚେତି ଚେତି ନିନ୍ଦିଏ ଗଲା ରେ। ତତେ 21 ସାଲ ହେଇ ଗଲକ ରେ, ତତେ 21 ସାଲ ହେଇ ଗଲକ ରେ, ସଜନୀ କହ କେବେ କରବୁ ଶାଦୀ ରେ। ତତେ 21 ସାଲ ହେଇ ଗଲକ ରେ, ସଜନୀ କହ କେବେ କରବୁ ଶାଦୀ ରେ, ସଜନୀ କହ କେବେ କରବୁ ଶାଦୀ ରେ। ସବୁବେଳେ धन गला समिया अरे कर्म शादी आओ हमें केते दिन गले और देखी सपना मर उदिया जाना धन माली पागल मुई है जिमी रे तते इक्कीसल है गलत रे तते इक्कीसल है गलत रे सजनी कहा के वे कर्म शादी रे कते इक्कीस साल है गलक रे कते इक्कीस साल है गलक रे सजनी कहा के वे करब शादी रे
नमस्कार आकाशवाणी मजी साई खबर आनी छंती पुणी थरे जैन पद्मा आम देशर प्रधानमंत्री पुणी थरे झीमानंक बाहागर बयस सीमा उपरे एक परिवर्तन आनी झीमानंकर बाहागर बयस सीमा 21 रु वृद्धि होई 25 वर्ष हो जाई छी।